ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ଓଡ଼ିଶା ବିଧାନସଭାରେ 4 ରାଜ୍ୟସଭା ଆସନ ପାଇଁ ଭୋଟ ଗଣତି ଜାରି, ଆଉ କିଛି ସମୟ ପରେ ପ୍ରକାଶ ପାଇବ ଫଳାଫଳ। କଟକ ବଡ଼ ମେଡିକାଲ ଅଗ୍ନିକାଣ୍ଡ ଘଟଣାର ତଦନ୍ତ ପାଇଁ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ 6 ଅନୁସନ୍ଧାନକାରୀ ଦଳ ଗଠିତ, 15 ମଧ୍ୟରେ ରିପୋର୍ଟ ଦେବାକୁ ମୁଖ୍ୟ ଶାସନ ସଚିବଙ୍କୁ ଜାତୀୟ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶ। କବି ଗିରିଜା କୁମାର ବଳିଆର ସିଂହ 2025 ବର୍ଷ ପାଇଁ ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ଏବଂ କାଳବୈଶାଖୀ ପ୍ରଭାବରେ ଆସନ୍ତା 24 ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ 20 ଜିଲ୍ଲାକୁ ସତର୍କ ସୂଚନା ଜାରି। ରାଜ୍ୟସଭାର 4 ଆସନ ପାଇଁ ଓଡ଼ିଶା ବିଧାନସଭାର 54 କକ୍ଷରେ ଭୋଟ୍ ଗ୍ରହଣ ଶେଷ ହୋଇଛି। ବର୍ତ୍ତମାନ ଭୋଟ୍ ଗଣତି ଜାରି ରହିଛି, ଆଉ କିଛି ସମୟ ପରେ ଫଳାଫଳ ପ୍ରକାଶ ପାଇବା ନେଇ ଆମ ସମ୍ବାଦଦାତା ଜଣାଇଛନ୍ତି। ଆଜି ସକାଳ 9 ମତଦାନ ପ୍ରକ୍ରିୟା ଆରମ୍ଭ ହୋଇ ଅପରାହ୍ନ 4 ଶେଷ ହୋଇଥିଲା। ବିହାର, ଓଡ଼ିଶା ଏବଂ ହରିୟାଣାର 11 ରାଜ୍ୟସଭା ଆସନ ପାଇଁ ଆଜି ଭୋଟ୍ ଗ୍ରହଣ ହୋଇଛି। ପୂର୍ବରୁ ଗତ ମାସରେ 10 ରାଜ୍ୟର 37 ରାଜ୍ୟସଭା ଆସନରେ ଦ୍ୱିବାର୍ଷିକ ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ବିଜ୍ଞପ୍ତି ଜାରି କରିଥିଲେ। ସେଥିମଧ୍ୟରୁ 26 ଆସନରେ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇସାରିଛନ୍ତି। ଓଡ଼ିଶାରେ 4 ଆସନ ପାଇଁ 5 ପ୍ରାର୍ଥୀ ରହିଛନ୍ତି। ସେମାନଙ୍କ ମଧ୍ୟରେ ବିଜେପିରୁ ମନମୋହନ ସାମଲ ଓ ସୁଜିତ କୁମାର, ବିଜେଡିରୁ ସନ୍ତୃପ୍ତ ମିଶ୍ର, କଂଗ୍ରେସ ବିଜେଡି ସମର୍ଥିତ ପ୍ରାର୍ଥୀ ଡାକ୍ତର ଦତେଶ୍ୱର ହୋତା ଓ ସ୍ୱାଧୀନ ଭାବେ ଦିଲ୍ଲୀପ ରାୟ ରହିଛନ୍ତି। 147 ସଦସ୍ୟ ବିଶିଷ୍ଟ ବିଧାନସଭାରେ ବିଜେପିର 79 ସଦସ୍ୟ ରହିଥିବା ବେଳେ 3 ସ୍ୱାଧୀନ ସଦସ୍ୟଙ୍କର ସମର୍ଥନ ରହିଛି। ବିଜେଡି ପାଖରେ 2 ବିଧାୟକଙ୍କ ନିଲମ୍ବନ ପରେ ମଧ୍ୟ 48 ସଦସ୍ୟ ରହିଛନ୍ତି। କଂଗ୍ରେସର 14 ଏବଂ ସିପିଆଇର 1 ସଦସ୍ୟ ଅଛନ୍ତି। କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲର ଟ୍ରମା କେୟାର ଆଇସିୟୁ ୟୁନିଟ୍ରେ ଅଗ୍ନିକାଣ୍ଡ ଘଟଣାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ 6 ଅନୁସନ୍ଧାନକାରୀ ଦଳ ଗଠନ କରାଯାଇଛି। ଦଳରେ ଅଗ୍ନିଶମ ଆଇଜି, ଇଆଇସି ସହରାଞ୍ଚଳ ଜନସ୍ୱାସ୍ଥ୍ୟ ବିଭାଗ, ଇଆଇସି ନିର୍ମାଣ ବିଭାଗର ମୁଖ୍ୟ ଯନ୍ତ୍ରୀ, ଡାକ୍ତର, ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶକ ସାମିଲ ଅଛନ୍ତି। କମିଟି ଏସ୍ସିବି ମେଡିକାଲ ପରିଦର୍ଶନ କରି ସନ୍ଧ୍ୟା ସୁଦ୍ଧା ମୁଖ୍ୟ ସଚିବଙ୍କୁ ରିପୋର୍ଟ ପ୍ରଦାନ କରିବେ ବୋଲି ଜଣାପଡ଼ିଛି। ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି,
ଯେତିକି ଡାକ୍ତରୀ ପ୍ରତିଷ୍ଠାନ ଅଛି ସବୁଗୁଡ଼ିକର ଅଗ୍ନି ସୁରକ୍ଷା ଯାଞ୍ଚ କରିଥିଲୁ, ଏବଂ ତାର ପତ୍ର କେଉଁଠି କ'ଣ ଅସୁବିଧା ଅଛି ଆମେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଦେଇଥିଲୁ, ଏବଂ ତାପରେ ରାଜ୍ୟ ସରକାର ପ୍ରଥମଗିରି 350 କୋଟି ଦେଇଥିଲେ, ଏବଂ ସେ କାମ ଆରମ୍ଭ ହୋଇଛି। ଆଗାମୀ ଦିନମାନଙ୍କରେ ଆଗାମୀ ବର୍ଷ ପାଇଁ ପୁଣି 450 କୋଟି ବନ୍ଦୋବସ୍ତ କରାଯାଇଛି। ତେଣୁ ଆମେ ଉଦ୍ୟମ କରିବୁ କେମିତି ଏ କାମ ଜଲ୍ଦି ସରିବ। ଆଜି ଆମେ ଯାହା ଆଲୋଚନା କଲୁ, PWDର ଚିଫ୍ ଇଞ୍ଜିନିୟର ଆସିଥିଲେ, ଇଲେକ୍ଟ୍ରିକାଲ୍ର ବି ଚିଫ୍ ଇଞ୍ଜିନିୟର ଆସିଥିଲେ, ସମସ୍ତଙ୍କ ସାଥିରେ ଏ ବିଷୟରେ ଆଲୋଚନା କରିଛୁ, ଏବଂ ଯାହା ତୁରନ୍ତ କାର୍ଯ୍ୟକ୍ରମ ନେବା କଥା ଏସ୍ସିବି ମେଡିକାଲ କଲେଜ ପାଇଁ ପଦକ୍ଷେପ, ତାହା ଆମେ ସାଙ୍ଗେ ସାଙ୍ଗେ ନେବୁ।
ମୁଖ୍ୟମନ୍ତ୍ରୀ ପରିସ୍ଥିତିର ଅନୁଧ୍ୟାନ କରି ମୃତକଙ୍କ ପରିବାରବର୍ଗଙ୍କୁ 25 ଲକ୍ଷ ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଏଥିସହିତ ପ୍ରତ୍ୟେକ ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠିରୁ 2 ଅନୁକମ୍ପାମୂଳକ ସହାୟତା ରାଶି ଓ ଆହତମାନଙ୍କ ପାଇଁ 50,000 ଘୋଷଣା କରାଯାଇଛି। ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଟେଲିଫୋନ୍ ଯୋଗେ ବିସ୍ତୃତ ଆଲୋଚନା କରିଛନ୍ତି। ଜାତୀୟ ମାନବାଧିକାର କମିଶନ ମୁଖ୍ୟ ସଚିବଙ୍କୁ ଘଟଣାର ଅନୁଧ୍ୟାନ କରି 15 ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଆଜି 2025 ବର୍ଷ ପାଇଁ ପୁରସ୍କାର ଘୋଷଣା କରାଯାଇଛି। ଓଡ଼ିଶାର ବିଶିଷ୍ଟ କବି ଗିରିଜା କୁମାର ବଳିଆର ସିଂହ କବିତା ବିଭାଗ ବର୍ଗରେ ମନୋନୀତ ହୋଇଛନ୍ତି। 2020 ମସିହାରୁ ତାଙ୍କ ପ୍ରକାଶିତ କବିତା ସଂକଳନ ପାଦପୂରଣ ପାଇଁ ସେ ଏହି ସମ୍ମାନ ପାଇବେ। କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଓଡ଼ିଆ, ହିନ୍ଦୀ, ବଙ୍ଗଳା, ତେଲୁଗୁ, ତାମିଲ, ମୈଥିଳି, କନ୍ନଡ, ଉର୍ଦ୍ଦୁ, କାଶ୍ମୀର, ଇଂରାଜୀ ଆଦି 24 ଭାଷାରେ ଏହି ପୁରସ୍କାର ପ୍ରଦାନ କରାଯାଉଛି। କବିତା ପାଇଁ 8 ସଂକଳନ, 4 ଉପନ୍ୟାସ, 2 ପ୍ରବନ୍ଧ, ଗୋଟିଏ ସାହିତ୍ୟ ସମାଲୋଚନା, ଗୋଟିଏ ଆତ୍ମଜୀବନୀ ଓ 2 ଆତ୍ମ ଅନୁଭୂତି ପୁସ୍ତକ 2025 ପୁରସ୍କାର ପାଇଁ ବିଭିନ୍ନ ଭାଷାରୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ପୁରସ୍କାର ବାବଦକୁ ଲେଖକଙ୍କୁ ଉତ୍ତରୀୟ ଉପଢୌକନ ସମେତ 1,00,000 ପ୍ରଦାନ କରାଯିବ। ଚଳିତ ମାସ 31 ଦିନ ନୂଆଦିଲ୍ଲୀରେ ଏହି ପୁରସ୍କାର ଦିଆଯିବା ନେଇ ସୂଚନା ମିଳିଛି। ଗତ ଜାନୁଆରୀ ମାସରେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରୀ ବଳିଆର ସିଂଙ୍କୁ ପୁରସ୍କାର ପାଇଁ ଶୁଭେଚ୍ଛା ଅଭିନନ୍ଦନ ଜଣାଇଛନ୍ତି। ଏହି ଉପଲବ୍ଧି ଓଡ଼ିଆ ସାହିତ୍ୟକୁ ଜାତୀୟ ସ୍ତରରେ ନୂତନ ସ୍ତର ପ୍ରଦାନ କରିଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି। ପୁରସ୍କାର ପାଇଁ ମନୋନୀତ ହେବା ପରେ ଶ୍ରୀ ବଳିଆର ସିଂ ଖୁସି ପ୍ରକଟ କରି ଆକାଶବାଣୀଙ୍କୁ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି,
ମାନେ ସ୍ତର ମାନେ ମୋର କଥା ହଉଛି, ମୋର ଯୋଉମାନେ ଅତି ପ୍ରିୟ କି ବନ୍ଧୁ କି ସ୍ୱଜନ କି ଆତ୍ମୀୟ ଭଳି ଯୋଉମାନେ ଅଛନ୍ତି ମୋର ପ୍ରିୟ ପାଠକ ମାନେ, ଏମାନେ ଏତେ ଖୁସି ହଉଛନ୍ତି, ତେଣୁ ମୋତେ ବାଧ୍ୟ ହେଇକି ଖୁସି ହେବାକୁ ପଡୁଛି। ଯଦି ସେମାନେ ଖୁସି ନହେଇଥାନ୍ତେ ମୁଁ କାହିଁକି ଖୁସି ହେଇଥାନ୍ତି? ନାଇଁ, ଏଇଟା ବରଂ ଓଲଟା କଥା। ମାନେ ଯେତେବେଳେ ଆମେ ଦୁଃଖରେ ଥାଉ, ଯେତେବେଳେ କଷ୍ଟରେ ଥାଉ, ଯେତେବେଳେ ଅଭାବରେ ଥାଉ, ଯେତେବେଳେ ଗୋଟେ ଅସନ୍ତୋଷ ଭିତରେ ଥାଉ, ମୁଁ ଭାବେ ସେତେବେଳେ ଆମକୁ ସ୍କୁଲିଙ୍ଗ ମିଳେ ସୃଜନ ପାଇଁ। ଆଉ ତେଣୁ ୟା ସହିତ ସମ୍ପର୍କ କ'ଣ, ୟା ସହିତ ପ୍ରାପ୍ତି ସହିତ ସୃଷ୍ଟିର କିଛି ସମ୍ପର୍କ ନଥାଏ। ତେଣୁ ଏଇ ଯୋଉ ପ୍ରାପ୍ତି ଅପେକ୍ଷା ସବୁଠୁ ବଡ଼ ହେଉଛି ମୂଳ ଉତ୍ସ ଯୋଉଟା ସୃଷ୍ଟି।
ବୌଦ୍ଧ ଜିଲ୍ଲାରେ କେନ୍ଦ୍ର ସରକାରଙ୍କ ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ ଉଲ୍ଲାସ ଅନୁଷ୍ଠିତ ହୋଇଯାଇଛି। ପରୀକ୍ଷା ପାଇଁ ଜିଲ୍ଲାର 15ରୁ ଉର୍ଦ୍ଧ୍ୱ ବୟସର 6765 ଜଣ ନବସାକ୍ଷରଙ୍କ ଉଲ୍ଲାସ ପୋର୍ଟାଲରେ ନାମ ପଞ୍ଜୀକରଣ କରାଯାଇଥିଲା। ଏହି ଅବସରରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ମୂଲ୍ୟାୟନ ପରୀକ୍ଷା ଜିଲ୍ଲାର ସମସ୍ତ ବ୍ଲକରେ ଆୟୋଜିତ ହୋଇଯାଇଛି। ଜିଲ୍ଲାର 600ରୁ ଉର୍ଦ୍ଧ୍ୱ ପରୀକ୍ଷା କେନ୍ଦ୍ରରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ଶିକ୍ଷାଧିକାରୀ ଟେମ୍ଲାଲ ଦୁବେ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଚୂଡ଼ାମଣି ବାରିକ ପ୍ରମୁଖ ପରୀକ୍ଷା ତଦାରଖ କରିଥିଲେ। ଦେବଗଡ଼ ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଗତମାସରେ ଜିଲ୍ଲାରେ ଧାର୍ଯ୍ୟ ହୋଇଥିବା ଭୂ ରାଜସ୍ୱ, ରୟାଲ୍ଟି ଆଦାୟ, ବସୁନ୍ଧରା, ସ୍କୁଲ୍ କଲେଜ ପଟ୍ଟା ଓ ଅନ୍ୟ କର ଆଦାୟ ସମ୍ପର୍କରେ ତହସିଲଦାର ଏବଂ ଅତିରିକ୍ତ ତହସିଲଦାରଙ୍କ ସହ ଆଲୋଚନା ହୋଇଛି। ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ, ଉପଜିଲ୍ଲାପାଳ ପରୀକ୍ଷିତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଆଇସିଡିଏସ୍ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ସମାଜମଙ୍ଗଳ ବ୍ଲକସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ଯୋଗଦେଇ ମହିଳା ସୁରକ୍ଷା ଆଇନର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ କୁସୁନପୁର ଗ୍ରାମରେ ଆଜି ସିଏସ୍ଆଇଆର୍ ସ୍କାର୍ଟ ଗ୍ରାମ ପ୍ରୟାସର ଶୁଭାରମ୍ଭ କରାଯାଇଛି। ଏଥିରେ ପ୍ରଯୁକ୍ତି ନିର୍ଦ୍ଦେଶିତ ଏବଂ ସ୍ଥାୟୀ ଗ୍ରାମୀଣ ଉନ୍ନତିକୁ ପ୍ରୋହାହନ ଦେବା ଉପରେ ପଦକ୍ଷେପ ନିଆଯାଇଛି। ସିଏସ୍ଆଇଆର୍ର ଗବେଷଣା ସଂସ୍ଥାଗୁଡ଼ିକ ସ୍ଥାନୀୟ ପ୍ରଶାସନ ଏବଂ କାର୍ଯ୍ୟାନ୍ୱୟନ ସହଭାଗୀମାନଙ୍କର ସହଯୋଗ ମାଧ୍ୟମରେ ବୈଜ୍ଞାନିକ ନବୀନତା ଓ ବ୍ୟବହାରିକ ସମାଧାନଗୁଡ଼ିକୁ ଗ୍ରାମୀଣ ସମୁଦାୟଙ୍କ ନିକଟରେ ପହଞ୍ଚାଇଥାନ୍ତି। ବିଜ୍ଞାନ, ନବସୃଜନ ଓ ସମ୍ପ୍ରଦାୟ ଅଂଶଗ୍ରହଣକୁ ସମନ୍ୱିତ କରି ସିଏସ୍ଆଇଆର୍ ସ୍କାର୍ଟ ଗ୍ରାମ ଗ୍ରାମୀଣ ବିକାଶ ପାଇଁ ନୂତନ ମଡେଲ ସୃଷ୍ଟି କରିବ। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ନାଲଗୁଣ୍ଡା ପଞ୍ଚାୟତ କାର୍ଯ୍ୟାଳୟରେ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ 30ଟି ଅଭିଯୋଗର ତତ୍କାଳ ଶୁଣାଣି କରାଯାଇଥିଲା। ଗଜପତି ଜିଲ୍ଲା ଗୋଷାଣୀ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଶିବିରରେ 103ଟି ଅଭିଯୋଗର ଶୁଣାଣି ହୋଇଛି। ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଜଣେ ଦିବ୍ୟାଙ୍ଗକୁ 2.5 ଲକ୍ଷ ଟଙ୍କାର ବିବାହ ପ୍ରୋତ୍ସାହନ ରାଶି ପ୍ରଦାନ, 30 ଜଣଙ୍କୁ ଜମି ଉତ୍ତରାଧିକାରୀ ପଟ୍ଟାବଣ୍ଟନ ଓ 5 ଜଣଙ୍କୁ ନୂତନ ପେନ୍ସନ୍ ଯୋଜନାରେ ସାମିଲ କରାଯାଇଛି। ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ଦନ୍ତାରୀ ବାହାଲ ଗ୍ରାମପଞ୍ଚାୟତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଶିବିରରେ 57ଟି ଅଭିଯୋଗର ଶୁଣାଣି କରାଯାଇଛି। ହାଇଟେକ୍ ପଟା ସଂଶୋଧନ, ପାନୀୟ ଜଳ, ରାସ୍ତା ମରାମତି ଓ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କିତ ଅଭିଯୋଗର ଏଥିରେ ଶୁଣାଣି କରାଯାଇଥିଲା। ଶିବିରରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ନୀଲ କୁମାର ମିଶ୍ର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୂର୍ଯ୍ୟକାନ୍ତ ବରିହା ପ୍ରମୁଖ ଉପସ୍ଥିତ ଥିଲେ। ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ପଞ୍ଚାୟତ ସମିତି ଅନ୍ତର୍ଗତ କୋଟ୍ ସମଲାଇ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ ଶିବିରରେ 81ଟି ଅଭିଯୋଗର ଶୁଣାଣି କରାଯାଇ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ସମାଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାୟଗଡ଼ା ଜିଲ୍ଲା ଗୁଡ଼ାଳୀ ବ୍ଲକ ସଭାଗୃହରେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀଙ୍କ ଅଧ୍ୟକ୍ଷତାରେ 63ଟି ଅଭିଯୋଗର ଶୁଣାଣି କରାଯାଇଛି। ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ କାର୍ଯ୍ୟାଳୟରେ ଅନୁଷ୍ଠିତ ଶିବିରରେ 74ଟି ଅଭିଯୋଗର ଶୁଣାଣି କରାଯାଇଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ପଞ୍ଚାୟତ ସମିତି ସମ୍ମିଳନୀରେ ଅନୁଷ୍ଠିତ ଶିବିରରେ 126ଟି ଅଭିଯୋଗର ଶୁଣାଣି କରାଯାଇଛି। ପାଣିପାଗ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସହିତ ବର୍ଷା ହୋଇଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାରେ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି। ଏହା ସହିତ ବଜ୍ରପାତ ଓ ବର୍ଷା ହେବା ନେଇ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଜଗତସିଂହପୁର ଓ ପୁରୀ ସମେତ 20ଟି ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଗାମୀ 20 ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ଝଡ଼ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଓଡ଼ିଶା ବିଧାନସଭାରେ 4ଟି ରାଜ୍ୟସଭା ଆସନ ପାଇଁ ଭୋଟ୍ ଗଣତି ଜାରି, ଆଉ କିଛି ସମୟ ପରେ ପ୍ରକାଶ ପାଇବ ଫଳାଫଳ। କଟକ ବଡ ମେଡିକାଲ ଅଗ୍ନିକାଣ୍ଡ ଘଟଣାର ତଦନ୍ତ ପାଇଁ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ 6 ଜଣିଆ ତଥ୍ୟ ଅନୁସନ୍ଧାନକାରୀ ଦଳ ଗଠିତ, 15 ଦିନ ମଧ୍ୟରେ ରିପୋର୍ଟ ଦେବାକୁ ମୁଖ୍ୟ ଶାସନ ସଚିବଙ୍କୁ ଜାତୀୟ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶ। କବି ଗିରିଜା କୁମାର ବଳିଆର ସିଂହ 2025 ବର୍ଷ ପାଇଁ ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଏବଂ କାଳବୈଶାଖୀ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ 20ଟି ଜିଲ୍ଲାକୁ ସତର୍କ ସୂଚନା ଜାରି। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ।